ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ରାଜ୍ୟସଭାରେ ଖାଲି ପଡ଼ିଥିବା 12 ଆସନ ପାଇଁ ଆସନ୍ତା ସେପ୍ଟେମ୍ବର ମାସ 3 ତାରିଖରେ ହେବ ଉପନିର୍ବାଚନ। ରାଜ୍ୟ ସରକାର ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକର ପୁନରୁଦ୍ଧାର ପାଇଁ ବୃଦ୍ଧି କଲେ ସମୟସୀମା। 1,84 କୋଟି ଟଙ୍କା କରାଯାଇଛି ବ୍ୟୟବରାଦ। ସ୍ୱଦେଶୀ ଆନ୍ଦୋଳନର ସ୍କୃତିରେ ଦେଶରେ ଆଜି ପାଳନ କରାଯାଉଛି ଜାତୀୟ ହସ୍ତତନ୍ତ ଦିବସ। ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଆଜି ହେଉଛି ବନକ ଲାଗି। ଅପରାହ୍ନ 5:00 4 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା। ରାଜ୍ୟସଭାରେ ଖାଲି ପଡ଼ିଥିବା 12 ଆସନ ପାଇଁ ଉପନିର୍ବାଚନ ଆସନ୍ତା ସେପ୍ଟେମ୍ବର ମାସ 3 ତାରିଖରେ ଅନୁଷ୍ଠିତ ହେବ। ଓଡ଼ିଶାର ମମତା ମହନ୍ତ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ଏହି ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେବ। ରାଜ୍ୟ ସରକାର ଅଚଳ ଉଠା ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ସହ ପୁରୁଣା ସଚଳ ପ୍ରକଳ୍ପର ସୁଦୃଢ଼ୀକରଣ ଯୋଜନାକୁ ଆଉ 5 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। 2024-25ରୁ 2028-29 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନାକୁ ବୃଦ୍ଧି କରାଯାଇଛି। ଏଥିପାଇଁ ସରକାର 1,84,38,00,000 ଟଙ୍କା ବ୍ୟୟବରାଦ କରିଛନ୍ତି। ଜଳସମ୍ପଦ ବିଭାଗର ସୂଚନା ଅନୁସାରେ ଅଚଳ ତଥା ଅବ୍ୟବହୃତ ହୋଇପଡ଼ିଥିବା 2,065 ପ୍ରକଳ୍ପର ପୁନରୁଦ୍ଧାର କରାଯାଇ 69,292 ହେକ୍ଟର ଚାଷଜମିକୁ ପୁନଃ ଜଳସେଚନ କରାଯିବ। ସେହିପରି ବହୁଦିନରୁ ବ୍ୟବହୃତ ହୋଇଆସୁଥିବା 10,152 ଉଠା ଜଳସେଚନ ପ୍ରକଳ୍ପର ସୁଦୃଢ଼ୀକରଣ ମଧ୍ୟ କରାଯିବ। ଏହାଦ୍ୱାରା 2,26,886 ହେକ୍ଟର ଜମିକୁ ନିରବଚ୍ଛିନ୍ନ ଭାବରେ ଜଳଯୋଗାଣ ସହିତ ଅଚଳ ପ୍ରକଳ୍ପର ସଂଖ୍ୟା ହ୍ରାସ ପାଇବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଚଳିତ ଆର୍ଥିକ ବର୍ଷରେ ଅଚଳ ଥିବା 1,000 ଉଠା ଜଳସେଚନ ପ୍ରକଳ୍ପକୁ ସଚଳ କରାଯିବାକୁ ଜଳସମ୍ପଦ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ସ୍ୱଦେଶୀ ଆନ୍ଦୋଳନର ସ୍କୃତିରେ ଆଜି ଦେଶରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଉଛି। ହସ୍ତତନ୍ତକୁ ପ୍ରୋହାହନ ଦେବା ଓ ସ୍ୱଦେଶୀ ବସ୍ତ୍ରକୁ ଲୋକପ୍ରିୟ କରିବା ପାଇଁ କେନ୍ଦ୍ର ସରକାର 2015 ଜାତୀୟ ହସ୍ତତନ୍ତ ଦିବସ ପାଳନ କରୁଛନ୍ତି। ଆଜିର ଦିନରେ ସମସ୍ତ ସରକାରୀ କର୍ମଚାରୀଙ୍କୁ ଓଡ଼ିଶା ପ୍ରସ୍ତୁତ ହସ୍ତତନ୍ତ ବସ୍ତ୍ର ପରିଧାନ କରି କାର୍ଯ୍ୟାଳୟ ଆସିବାକୁ କୁହାଯାଇଛି। ବୟନିକା, ଉତ୍କଳିକା, ସମ୍ବଲପୁରୀ ବସ୍ତ୍ରାଳୟ ଏବଂ ଅମ୍ଳାନରେ ହାତବୁଣା ପୋଷାକ ଉପରେ ସ୍ୱତନ୍ତ୍ର ରିହାତିର ବ୍ୟବସ୍ଥା ଆଜିଠାରୁ ଆସନ୍ତା 15 ପର୍ଯ୍ୟନ୍ତ ମିଳିପାରିବ। 10ମ ଜାତୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ହସ୍ତତନ୍ତର ଏକ ମହାନ ପରମ୍ପରା ଓ ଐତିହ୍ୟ ରହିଛି ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମରେ ସେ ଭୋକାଲ୍ ଫର୍ ଲୋକାଲ୍ ବିଷୟକୁ ଦୋହରାଇବା ସହ ବୁଣାକାରମାନଙ୍କର ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଅବସରରେ ଦେଶ ଓ ରାଜ୍ୟର ସମସ୍ତ ବୁଣାକାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶାର ହସ୍ତତନ୍ତ ଐତିହ୍ୟ, କଳା, ପରମ୍ପରା ଓ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସେ କହିଛନ୍ତି। ବୁଣାକାରମାନଙ୍କ ସାମାଜିକ ତଥା ଅର୍ଥନୈତିକ ଉନ୍ନତି ନିମନ୍ତେ ରାଜ୍ୟ ସରକାର ବିଭିନ୍ନ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାରେ ସାଙ୍କେତିକ ଭାଷାର ପ୍ରସାରକୁ ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। 100 ଜଣ ଦକ୍ଷ ସାଙ୍କେତିକ ଭାଷା ଅନୁବାଦକଙ୍କୁ ନେଇ ଏକ କ୍ୟାଡର ସୃଷ୍ଟି କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ବିଭାଗୀୟ ସୂଚନା ଅନୁସାରେ ରାଜ୍ୟର 55 ଶ୍ରବଣବାଧିତ ସ୍ୱତନ୍ତ୍ର ବିଦ୍ୟାଳୟରେ 4,000 ଛାତ୍ରଛାତ୍ରୀ, 800 ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ କରାଯିବ। ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ରାଜ୍ୟରେ ସାଙ୍କେତିକ ଭାଷା ଅନୁବାଦକଙ୍କ ଆବଶ୍ୟକତା ରହିଛି। ଏମାନଙ୍କ ଅଭାବ ଥିବାରୁ ଶ୍ରବଣବାଧିତ ଛାତ୍ରଛାତ୍ରୀମାନେ ଅତ୍ୟାବଶ୍ୟକ ସେବା ଓ ଶିକ୍ଷାଗତ ସୁବିଧା ପାଇପାରୁ ନାହାନ୍ତି। ଏହି ବ୍ୟବଧାନକୁ ଦୂର କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। କେରଳ ଭୂସ୍କଳନ ଘଟଣାରେ ପୀଡ଼ିତ ଡାକ୍ତର ସ୍ୱାଧୀନ ପଣ୍ଡା ଅଦ୍ୟାବଧି ନିଖୋଜ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ସନ୍ଧାନ ମିଳିନଥିବାରୁ ରାଜ୍ୟ ସରକାର ତଥା ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ତରଫରୁ ତାଙ୍କୁ ଖୋଜିବାର ନିରନ୍ତର ପ୍ରୟାସ ଜାରି ରହିଛି। ଅନ୍ୟପକ୍ଷରେ ଡାକ୍ତର ପଣ୍ଡାଙ୍କ ଭଉଣୀ ଗତକାଲି ଡିଏନ୍ଏ ପରୀକ୍ଷା ପାଇଁ ରକ୍ତ ନମୁନା ପ୍ରଦାନ କରିଥିବା ଜଣାପଡ଼ିଛି। ତାଙ୍କର ସନ୍ଧାନ ପାଇଁ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟରେ କାର୍ଯ୍ୟରତ ଅଧିକାରୀ ପ୍ରୀତିଶ ପଣ୍ଡା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କେରଳ ଗସ୍ତ କରିଛନ୍ତି। ଶ୍ରାବଣ ଶୁକ୍ଳପକ୍ଷ ତୃତୀୟା ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଅପରାହ୍ନ 5ଟାରୁ ରାତି 9ଟା ପର୍ଯ୍ୟନ୍ତ ବନକଲାଗି ନୀତି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ବନକଲାଗି ପରେ ଶ୍ରୀଜୀଉଙ୍କର ମହାସ୍ନାନ ନୀତି ଅନୁଷ୍ଠିତ ହେବ। ଏହାପରେ ସର୍ବସାଧାରଣ ଦର୍ଶନ ହେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ବନକଲାଗି ହେଉଛି ଶ୍ରୀଜୀଉମାନଙ୍କର ଶ୍ରୀମୁଖ ସିଂହାର, ଏହାଦ୍ୱାରା ଶ୍ରୀଜୀଉମାନଙ୍କର ଅପୂର୍ବ ଶୋଭାବର୍ଦ୍ଧନ ହୋଇଥାଏ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ ଆଜିଠାରୁ ଆରମ୍ଭ ହୋଇଛି। ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀଙ୍କ ସଂଖ୍ୟା କମ୍ ଥିବାରୁ ପରୀକ୍ଷା ଖାତା ମୂଲ୍ୟାୟନ 3 ଦିନ ଧରି ଚାଲିବ। ସେହିଭଳି ମୁକ୍ତ ବିଦ୍ୟାଳୟ ଖାତା ଦେଖା 8 ଦିନ ଧରି ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସୂତ୍ରରୁ ଜଣାପଡ଼ିଛି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୁବର୍ଣ୍ଣପୁର ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟଠାରେ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାରାଷ୍ଟ୍ରର ପ୍ରସିଦ୍ଧ ଲାବଣୀ ଲୋକନୃତ୍ୟ ଏବଂ ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀର ସାଂସ୍କୃତିକ ବିନିମୟ ହୋଇଥିଲା। ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ଲାବଣୀ ନୃତ୍ୟ ପ୍ରଦର୍ଶିତ ହୋଇଥିବାବେଳେ ମହାରାଷ୍ଟ୍ରର ଭଣ୍ଡାରା କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଅବସରରେ ଅଧ୍ୟକ୍ଷ ଦିଗନ୍ତ ମହାପାତ୍ର ବିବିଧତା ମଧ୍ୟରେ ଏକତା ହେଉଛି ଦେଶର ଶ୍ରେଷ୍ଠ ସଂହତି ଓ ଜାତୀୟତା ବୋଲି କହିଛନ୍ତି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହିପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦ୍ୱିତୀୟ ଜିଲ୍ଲାସ୍ତରୀୟ ହାକାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷ ନିରଞ୍ଜନ ଦାସଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ଷ୍ଟଲ୍ ନେଇ ଉପସ୍ଥିତ ଥିଲେ। ସମୁଦାୟ 29 ପ୍ରତିଯୋଗୀଙ୍କ ମଧ୍ୟରୁ 22 ଷ୍ଟଲ୍ର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନଙ୍କର କୌଶଳଭିତ୍ତିକ ଶିକ୍ଷାରେ ଆଗ୍ରହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ତରଫରୁ ଆରମ୍ଭ କରାଯାଇଥିବା କୌଶଳ ରଥ ସମଗ୍ର ରାଜ୍ୟ ପରିକ୍ରମା କରିବ। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି କୌଶଳ ରଥ ଚଳିତ ମାସ 16 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ 4 ଦିନ ବ୍ୟାପୀ କେନ୍ଦୁଝର ପରିକ୍ରମା କରିବ। ଆସନ୍ତା 16 ତାରିଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଏହି କୌଶଳ ରଥର ଆନୁଷ୍ଠାନିକ ଶୁଭାରମ୍ଭ ହେବା ପରେ ଧାର୍ଯ୍ୟ ସୂଚୀ ଅନୁଯାୟୀ ବିଭିନ୍ନ ବିଦ୍ୟାଳୟ ପରିକ୍ରମା କରିବ। କଳାହାଣ୍ଡି ଜିଲ୍ଲା ଜୟପାଟନା ବ୍ଲକ ଟିଙ୍ଗୋ ପଖାନ ଗ୍ରାମରେ ଝାଡ଼ାବାନ୍ତି ସଂକ୍ରମଣ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା 29 ପହଞ୍ଚିଛି। ଗାଁରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଚାଲିଥିବାବେଳେ ଡାକ୍ତରୀ ଦଳ ଘର ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। ଗୁରୁତର ଆକ୍ରାନ୍ତଙ୍କୁ ଜୟପାଟନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଆଜି କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡି ଜୟପାଟନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିବା ଜଣାପଡ଼ିଛି। ପାଣିପାଗ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଏହାର ସଂଲଗ୍ନ ବାଂଲାଦେଶରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି। ଏହାର ପ୍ରଭାବରେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ମାଲକାନଗିରି, କୋରାପୁଟ, ସମ୍ବଲପୁରରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ ବୌଦ୍ଧରେ 145 ମିଲିମିଟର, ସୁବର୍ଣ୍ଣପୁର ଉଲୁଣ୍ଡାରେ 137, ବୀରମହାରାଜପୁରରେ 111 ଏବଂ ବିନିକାରେ 106 ମିଲିମିଟର ବର୍ଷା ହୋଇଯାଇଛି। ଅନ୍ୟପକ୍ଷରେ ହୀରାକୁଦ ଜଳଭଣ୍ଡାରରୁ 8 ଗେଟ୍ ଦେଇ ବନ୍ୟାଜଳ ମହାନଦୀ ଏବଂ କେନାଲଗୁଡ଼ିକୁ ଛଡ଼ାଯାଉଛି। ଅପରାହ୍ନ ଗୋଟାଏ ସୁଦ୍ଧା ଜଳଭଣ୍ଡାରକୁ 182,536 କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ 202,951 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଆଜି ଅପରାହ୍ନ ଗୋଟାଏ ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 609.77 ଫୁଟ ଥିଲା। ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅମରପାଲି ରାସ୍ତାର ଘୁଙ୍କିନାଳ ଉପରେ 5 ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ସେଠାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସଦର ମହକୁମାର ଲୁତୁରପଙ୍କ, ବହଳପଦର ଓ ଦୁର୍ଜନ୍ତୈଲି ଗ୍ରାମ ପଞ୍ଚାୟତ ସହ ସମ୍ବଲପୁର ଜିଲ୍ଲାର ଜୁଜୁମରା, ମୋଚିବାହାଲ ଏବଂ ରେଢ଼ାକୁଲ ଅଞ୍ଚଳକୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାଜ୍ୟସଭାରେ ଖାଲି ପଡ଼ିଥିବା 12 ଆସନ ପାଇଁ ଆସନ୍ତା ସେପ୍ଟେମ୍ବର ମାସ 3 ତାରିଖରେ ହେବ ଉପନିର୍ବାଚନ। ରାଜ୍ୟ ସରକାର ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକର ପୁନରୁଦ୍ଧାର ପାଇଁ ବୃଦ୍ଧି କଲେ ସମୟସୀମା, 1,084 କୋଟି ଟଙ୍କା କରାଯାଇଛି ବ୍ୟୟବରାଦ। ସ୍ୱଦେଶୀ ଆନ୍ଦୋଳନର ସ୍କୃତିରେ ଦେଶରେ ଆଜି ପାଳନ କରାଯାଉଛି ଜାତୀୟ ହସ୍ତତନ୍ତ ଦିବସ। ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଆଜି ହେଉଛି ବନକଲାଗି। ଅପରାହ୍ନ 5ଟାରୁ 4 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।